ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ ଜୁହାର। ପହିଲା ମୁଖ୍ୟ ଖବର। ପ୍ରଶାସନ ଆଉ ଜନତାଙ୍କର ଭିତରେ ଥିବା ବ୍ୟବଧାନ ଦୂର କରିବା ଲାଗି ସରକାର ପ୍ରତିଶ୍ରତିବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। 15 ଶିବିରତି ହୋଇଛି 12,700 ନୁ ଅଧିକ ଅଭିଯୋଗର ସମାଧାନ। ଭୁବନେଶ୍ୱର କଟକ ପୁରୀ ପାରାଦୀପ ଅର୍ଥନୈତିକ କରିଡର ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କଲେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ଡେବ୍ରିଗଡ଼ ଅଭୟାରଣ୍ୟକେ ଖୁବ୍ ଜଲ୍ଦି ଅଣାଯିବା 2 ବାଘ। ଆଉର୍ ପୁରୀ ଶ୍ରୀନହରନ ଚାଲିଛେ ଗଜପତି ମହାରାଜ ଦିବ୍ୟସିଂ ଦେବଙ୍କର ପୁଷ୍ୟାଭିଷେକ ନୀତି। ଖଡ଼ିଆଲର 19 ନମ୍ବର ରାଜା ହେଲେ ଦେବଦେବ ସିଂହଦେଓ। ଏଥର ପୁରା ଖବର। ପ୍ରଶାସନ ଆଉ ଜନତାଙ୍କର ଭିତରେ ଥିବା ବ୍ୟବଧାନ ଦୂର କରିକରି ବ୍ୟବସ୍ଥାକେ ଲୋକର ପାଖେ ପହଞ୍ଚାବାର ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱରନ ଆଜି ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠନ ହୋଇଥିବା 16 ନମ୍ବର ଜନଶୁଣାଣି ଶିବିରଥି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାଧାରଣ ଲୋକର ଅଭିଯୋଗମାନଙ୍କର ଶୁଣାଣି କରିଛନ୍। ଶିବିରକେ ପହଞ୍ଚନୁସାର ବାହାରେ ଟାକିଥିବା 30 ଜଣ ଦିବ୍ୟାଙ୍ଗ ଆଉ ରୋଗୀମାନଙ୍କୁ ଭେଟିକରି ମୁଖ୍ୟମନ୍ତ୍ରୀ ସିଧାସଳଖ ସେମାନଙ୍କର ସମସ୍ୟା ପଚାରି ବୁଝିଥିଲେ। ଅଭିଯୋଗପତ୍ର ନେଇକରି ସେମାନଙ୍କ ଲାଗି ତୁର୍ତ୍ତି ପଦକ୍ଷେପ ନେବାକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିବିରଥି ମୁଖ୍ୟମନ୍ତ୍ରୀଙ୍କ ସହିତ 7 ମନ୍ତ୍ରୀ ଉପସ୍ଥିତ ରହିକରି ଲୋକର ଅଭିଯୋଗମାନଙ୍କର ଶୁଣାଣି କରିଛନ୍। ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ଜରିଏ ଗଲା 15 ଶିବିରଥି ଆସିଥିବା 13,358 ଅଭିଯୋଗ ଭିତରୁ 12,748 ଅଭିଯୋଗର ସମାଧାନ କରାଯାଇଛି। ମୋଟ ଅଭିଯୋଗର 95% ସମାଧାନ କରାଯାଇଛି। ଏପ୍ତକ ମୁଖ୍ୟମନ୍ତ୍ରୀଙ୍କର ଜନଶୁଣାଣି ଶିବିରଥି 65,000 ନୁ ଅଧିକ ଲୋକ ତାଙ୍କର ଅଭିଯୋଗ ଧରିକରି ଆସିଛନ୍। ଏତାର ସହିତ ଡାକ ଜରିଏ ଆସିଥିବା ପାଖାପାଖି 1,50,000 ଅଭିଯୋଗ ଭିତରୁ 130,000 ନୁ ଅଧିକ ଅଭିଯୋଗର ସମାଧାନ କରାଯାଇଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଧନକୋଡ଼ା ବ୍ଲକ୍ର ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରଥି 36 ଅଭିଯୋଗ ଆସିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିନୁ ଜନକୁ 15,000 ଆଉ ରେଡ୍କ୍ରସ୍ ପାଣ୍ଠିନୁ ଜନକୁ 25,000 ଟଙ୍କାର ସାହାଯ୍ୟ ଯୋଗାଇ ଦିଆଯାଇଛି। ସୁବର୍ଣ୍ଣପୂର୍ଣ୍ଣ ହୋଇଥିବା ବ୍ଲକ୍ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିରଥି 52 ଅଭିଯୋଗ ଆସିଥିବା ବେଳେ 5 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଜିଲ୍ଲାନ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକର ସ୍ୱତନ୍ତ୍ର ଭାବେ ଅଭିଯୋଗ ଶୁଣାଣି କରାଯାଇଥିଲା। ଏଥି 9 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ପରିସର ଜନଶୁଣାଣି ଶିବିର ହୋଇଯାଇଛି। ଶିବିରଥି 36 ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ପରିସର ହୋଇଥିବା ଅଭିଯୋଗ ଶୁଣାଣି ଶିବିରଥି 72 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭିଆର୍ ସୁବ୍ରମଣ୍ୟମ୍ ଆଉ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଭିତରେ ଆଜି ଭୁବନେଶ୍ୱର ଲୋକସେବା ଭବନ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ବୈଠକଟି ଭୁବନେଶ୍ୱର କଟକ ପୁରୀ ପାରାଦୀପକୁ ନେଇକରି ହୋଇଥିବା ଅର୍ଥନୈତିକ କରିଡର ପ୍ରକଳ୍ପର ଅଗ୍ରଗତି ବାବଦେ ଆଲୋଚନା କରାଯାଇଛି। ଭିଜନ 2036 ଆଉ 2047 କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାତି ଗୋଟିଏ କମିଟି ଗଠନ କରାଯିବା ବୋଲି ଶ୍ରୀ ସୁବ୍ରମଣ୍ୟମ୍ କହିଛନ୍। ଏତାର ସହିତ ଆଦିବାସୀଙ୍କର ବିକାଶ ଲାଗି ଖାସ୍ ଯୋଜନା ତିଆରି କରାଯାଇଛି। ଯୁଆନ ଗୋଷ୍ଠୀର କାର୍ଯ୍ୟଦକ୍ଷତା ଆଉ ନିଯୁକ୍ତି ଉପରେ ଜୋର୍ ଦିଆଯାଉଛି। ଅକ୍ଷୟ ଶକ୍ତି ସବୁଜ ଶକ୍ତି ବଢ଼ାବାର ଲାଗି ଯୋଜନା ତିଆରି କରାଯିବା ସାଙ୍ଗେ ଖାସ୍ କମିଟି ଗଠନ କରାଯିବା ବୋଲି ଶ୍ରୀ ସୁବ୍ରମଣ୍ୟମ୍ କହିଛନ୍। ଡେବ୍ରିଗଡ଼ ଅଭୟାରଣ୍ୟକେ ଖୁବ୍ ଜଲ୍ଦି 2 ବାଘ ଅଣାଯିବା ବୋଲି ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍। ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍, ଏ ବାବଦେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ସାଙ୍ଗେ ଯୋଗାଯୋଗ ଚାଲିଛେ। ଏଥିଲାଗି ଡେବ୍ରିଗଡ଼ ଇଲାକାର ଲୋକର ସହଯୋଗ ଦରକାର ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍।
ଡେବ୍ରିଗଡ଼ର ଯେଉଁ ଆମର ବାଘ ଆସିବାର ଯୋଜନା, ବହୁତ ନିକଟତମ ଭବିଷ୍ୟତରେ ସେ ଆସିବେ। ପ୍ଲାନ୍ ତ ଆମର ପିଏଫ୍ ମାନଙ୍କୁ ଆର୍ସିସି ମାନଙ୍କୁ ନିର୍ଦ୍ଦେଶ ଦିଆହେଇଛି। ତୁରନ୍ତ ୱାଚ୍ ଟାୱାର କଲେ ଆମେ ସେମାନଙ୍କୁ ବିଧିବଦ୍ଧ ଭାବରେ ଆମର ଆୟତ୍ତରେ ରଖିପାରିବା, ସଂରକ୍ଷଣ ରଖିପାରିବୁ। ଆମେ ଆଶା କରୁଛୁ ଋଷିକୁଲାରେ ଅସଂଖ୍ୟ ଯେଉଁ ଆସୁଛନ୍ତି ଅଲିଭ ରିଲି, ତାଙ୍କୁ ସୁରକ୍ଷା କରିବା ପାଇଁ ପାଖାପାଖି 3 ଜାଗାରେ ମୁଁ ଗତ ବର୍ଷ ନିର୍ଦ୍ଦେଶ ଦେଇଥିଲି। ଏଥର ମଧ୍ୟ ଯାହା ଫିଜିବିଲିଟି ଅଛି, ଯେଉଁ ଜାଗାରେ ଆମର ବିଭିନ୍ନ ପ୍ରକାର ଆଣ୍ଟି ସୋସିଆଲ ଲୋକଙ୍କର ଏଣ୍ଟ୍ରି ପଏଣ୍ଟ ସବୁ ଅଛି, ସେ ଜାଗାରେ ୱାଚ୍ ଟାୱାର କରିକି ଫରେ ଡିପାର୍ଟମେଣ୍ଟ ମନିଟରିଂ କରିବ।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଗଜପତି ମହାରାଜ ଦିବ୍ୟସିଂହଦେବଙ୍କର ପୁଷ୍ୟାଭିଷେକ ନୀତି ମୂଲ ହୋଇଛେ। ଶ୍ରୀନହରନ ଗଜପତି ମହାରାଜ ସିଂହାସନଥି ବସଲାଉଥିରୁ 16 ବ୍ରାହ୍ମଣ ସହିତ 32 କରବାଡ଼ ବ୍ରାହ୍ମଣ ଆଉ ପଣ୍ଡିତମାନେ ଶ୍ରୀଫଳ ଆଉ ପୈତା ଦେଇକରି ନୀତି ପାଳନ କରିବେ। ପଞ୍ଚଦେବତା ପୂଜା କରବା ଋତୁରୁ ଶାସ୍ତ୍ରୀୟ ପୂଜା ରାମଭିଷେକ ନୀତି କରାଯାଇକରି ପୁଷ୍ୟା ନକ୍ଷତ୍ର ଯୋଗଥି ମହାରାଜଙ୍କର ଅଭିଷେକ କରାଯିବା। ଗଜପତି ମହାରାଜଙ୍କର ସୁଶାସନ ସାଙ୍ଗେ ରାଷ୍ଟ୍ର କଲ୍ୟାଣ ଲାଗି ଏ ନୀତି ପାଳନ କରାଯାଏସି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ନ 19ତମ ରାଜା ଭାବେ ଯୁବରାଜ ଦେବଦେବ ସିଂହଦେଓଙ୍କର ଆଇଜ ରାଜ୍ୟାଭିଷେକ କରାଇଛେ। ରାଜା ଜିତାମିତ୍ର ପ୍ରସାଦ ସିଂହଦେଓଙ୍କର ପରଲୋକ ହେବା ଋତୁରୁ ଆଜି ତାଙ୍କର ପୁଅ ଦେବଦେବ ସିଂହଦେଓଙ୍କର ଖଡ଼ିଆଲ ଦରବାର ହଲ୍ ନ ରାଜ୍ୟାଭିଷେକ କରାଯାଇଛେ। ରାଜପୁରୋହିତ, ଜ୍ୟୋତିଷ, ପାଟଯୋଶୀ, ସେବାୟତ, ବୁଦ୍ଧିଜୀବୀ ଆଉ ସଚେତନ ନାଗରିକମାନଙ୍କ ସହିତ ବହୁତେ ରାଜପରିବାରର ସଦସ୍ୟମାନେ ଇଅପସରେ ଉପସ୍ଥିତ ଥିଲେ। ଦେବଦେବ ସିଂହଦେଓଙ୍କ ରାଜ୍ୟାଭିଷେକରୁ ତାଙ୍କର ପିତା ଜିତାମିତ୍ର ସିଂହଦେଓଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଅନ୍ତିମ ସଂସ୍କାରରୁ ଆଘନୁ ତାଙ୍କର ପାର୍ଥିବ ଶରୀରକେ ନଗର ପରିକ୍ରମା କରାଯାଇଥିଲା। ବହୁତେ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ପୁରୀ ଶ୍ରୀମନ୍ଦିର ଭିତରେ ପ୍ରୋଟୋକଲ୍ ଦର୍ଶନ ବ୍ୟବସ୍ଥାକୁ ନେଇକରି ଗଲାକାଲି ଘଟିଥିବା ଘଟଣା ବାବଦେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କର ଅଧ୍ୟକ୍ଷତାତି ଆଜି ଗୋଟିଏ ଜରୁରୀ ବୈଠକ ହୋଇଯାଇଛେ। ବୈଠକରୁ ଶ୍ରୀ ପାଢ଼ୀ କହିଛନ୍, ଘଟଣାର ତଦନ୍ତ ଲାଗି ଆରକ୍ଷୀ ଅଧୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛେ। ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଭିଲ୍ ଘଟଣାର ତର୍ଜମା କରିବେ। ତଥ୍ୟ ଆଉ ପ୍ରମାଣ ଆଧାରଥି ଦୋଷୀଙ୍କ ବିରୁଦ୍ଧେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା, ଆଇବା ଦିନେ ଏନ୍ତା ଘଟଣା ଯେନ୍ତା ନାଇଁ ଘଟ୍ବା ସେ ଦିଗେ ସମ୍କୁ ସଚେତନ ରହିବାର୍କେ ପରାମର୍ଶ ଦିଆଯାଇଛେ। ପାଳିଆ ସେବକଙ୍କର ଛଡ଼ା ଶ୍ରୀମନ୍ଦିର ଭିତରକେ ଆଉ କେହି ମୋବାଇଲ୍ ଫୋନ୍ ନେଇ ନାଇଁପାରନ୍ ବୋଲି ବୈଠକଟି ନିଷ୍ପତ୍ତି ନିଆଯାଇଛେ। ପ୍ରୋଟୋକଲ୍ ଦର୍ଶନ ଲାଗି ଆସୁଥିବା ଶ୍ରଦ୍ଧାଳୁମାନଙ୍କର ରେକର୍ଡ ରଖାଯିବା ବୋଲି ଶ୍ରୀ ପାଢ଼ୀ କହିଛନ୍। ରାଜ୍ୟ ପର୍ଯ୍ୟଟନ, ଜଙ୍ଗଲ, ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଆଇବାକାଲିଠାରୁ ଚିଲିକାଠାରେ ଜାତୀୟ ପକ୍ଷୀ ମହୋତ୍ସବ ଆୟୋଜନ କରାଯାଉଛି। ମହୋତ୍ସବକେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ଲୋକସେବା ଭବନର ଆଭାସୀ ଜରିଏ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛେ। ଏହି ମହୋତ୍ସବ ଜୈବ ବିବିଧତାର ସଂରକ୍ଷଣ ସାଙ୍ଗେ ଚିଲିକାନ ପକ୍ଷୀମାନଙ୍କର ସୁରକ୍ଷା ଆଉ ଦାୟିତ୍ୱ ସମ୍ପନ୍ନ ପର୍ଯ୍ୟଟନ ଅଭ୍ୟାସକେ ତହଙ୍କାବାର ଦିଗେ ସାହସ କରିବା ବୋଲି ସରକାରଙ୍କ ତରଫରୁ କୁହାଯାଇଛେ। ପକ୍ଷୀମାନଙ୍କର ସୁରକ୍ଷା ଦିଗେ ସଚେତନତା ସୃଷ୍ଟି କରିବାର ଲାଗି ଆଜି ଜାତୀୟ ପକ୍ଷୀ ଦିବସ ପାଳନ କରାଯାଉଛି। ପରିବେଶ ସନ୍ତୁଳନ ଲାଗି ପକ୍ଷୀମାନଙ୍କୁ ମାନବ ସମାଜର ବନ୍ଧୁ ବୋଲି କୁହାଯାଏସି। ପ୍ରାକୃତିକ ବାସସ୍ଥାନ କମ୍ବାର ସହିତ ଶିକାର ଆର୍ ଜଳବାୟୁ ପରିବର୍ତ୍ତନ ପକ୍ଷୀମାନଙ୍କର ସଂଖ୍ୟା କମ୍ବାର କାରଣ ଏ ବୋଲି ପରିବେଶବିତ୍ମାନେ କହୁଛନ୍। ମନୁଷ୍ୟ ସମାଜ ଲାଗି ଉପକାରୀ ଶାଗୁଣା ଆର୍ ଘରଚଟିଆ ବାଗିର ପକ୍ଷୀମାନଙ୍କର ସଂଖ୍ୟା କମ୍ବାରକେ ନେଇକରି ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍। ଜାତୀୟ ପକ୍ଷୀ ଦିବସ ବାବଦେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ବନଖଣ୍ଡ ଅଧିକାରୀ ଅଂଶୁ ପ୍ରଜ୍ଞା ଦାସ ଆକାଶବାଣୀକେ କହିଛନ୍।
ଚଢ଼େଇ ମାନଙ୍କର ହାବିଟେଟ୍ ରେଷ୍ଟୋରେସନ୍ ଏବଂ ତାଙ୍କୁ କିଭଳି ଭାବରେ ଆମେ କନଜର୍ଭ କରିପାରିବା ଯାହାଦ୍ୱାରା ତାଙ୍କର ସଂଖ୍ୟା ଲୋପ ପାଇବ ନାହିଁ ଏବଂ ଚଢ଼େଇ ମାନଙ୍କର ସଂଖ୍ୟା ବଢ଼ିବ। ଆମେ ରିସେଣ୍ଟଲି ଅକ୍ଟୋବର ମାସରେ ମଧ୍ୟ ଗୋଟେ ବର୍ଡିଂ ଟ୍ରେଲ୍ ଦେବ୍ରିଗଡ଼ ଅଭୟାରଣ୍ୟରେ ଆରମ୍ଭ କଲୁ, ଯାହା 2 କିଲୋମିଟର ଲମ୍ବାର ଗୋଟେ ବର୍ଡିଂ ଟ୍ରେଲ୍, ଯେଉଁଥିରେ ଆମେ 40 କମନଲି ସାଇଟେଡ୍ ବାର୍ଡ ସାଙ୍କ୍ଚୁରୀ ଆଉ ହୀରାକୁଦ ଜଳଭଣ୍ଡାରରେ ଯେଉଁ ସବୁ କମନ ବାର୍ଡ ଦେଖାଯାଉଛନ୍ତି ତା ଉପରେ ଆମେ ଡିଟେଲ୍ସ ଦେଇଛୁ ଏବଂ ତାଙ୍କର କଲ୍ ମାଧ୍ୟମରେ କେମିତି ଆପଣ ଆଇଡେଣ୍ଟିଫାଇ କରିପାରିବେ କୋଉ ପ୍ରଜାତିର ଚଢ଼େଇର କଲ୍।
ବୌଦ୍ଧ ଜିଲ୍ଲା ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ସାହିତ୍ୟ ଆଉ ପରମ୍ପରାକେ ବଞ୍ଚିକରି ରଖିଛେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ବୌଦ୍ଧ ମହୋତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବୌଦ୍ଧ ଜିଲ୍ଲା ଖୁବ୍ ଜଲ୍ଦି ସାଂସ୍କୃତିକ ଆଉ ବାଣିଜ୍ୟର କେନ୍ଦ୍ରସ୍ଥଳ ହେବାର୍କେ ଯାଉଛେ ବୋଲି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍। ମହୋତ୍ସବଟି ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭିଲ୍ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବଲପୁର ବିର୍ସାମୁଣ୍ଡା ପଡ଼ିଆନ ଚାଲିଥିବା 28 ସମ୍ବଲପୁର ଲୋକ ମହୋତ୍ସବ ଆଉ ପଲ୍ଲିଶ୍ରୀ ମେଳାର 2 ଦିନେ ଆଜି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଆଇଜଭିଲ୍ ରାଜ୍ୟ ଆଉ ରାଜ୍ୟ ବାହାରୁ ସାଂସ୍କୃତିକ ଦଳମାନେ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍। ବୌଦ୍ଧ ଟାଉନ୍ହଲ୍ ପରିସରର ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ସଂଘ ତରଫରୁ ଗୋଟିଏ କୃଷକ ସମାବେଶ ହୋଇଯାଇଛି। ସମାବେଶଟି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜିଲ୍ଲାର ଚାଷୀ ଆଉ ଚାଷର ସାମଗ୍ରିକ ବିକାଶ ଉପରେ ଜୋର୍ ଦେଇଥିଲେ। ବୌଦ୍ଧ ଜିଲ୍ଲାନ ଚାଷ ଉପରେ ବଡ଼ଭାଗି ଲୋକର ଜୀବନ ଜୀବିକା ରହୁଛେ। ଇତାକେ ନଜରଥି ରଖିକରି ଜିଲ୍ଲାର ନଏଦ ନଲିଆମାନଙ୍କେ ଡ୍ୟାମ୍ ତିଆରି କରିବାର ସହିତ ଚାଷୀର ଅର୍ଥନୈତିକ ଅଭିବୃଦ୍ଧି ଲାଗି ଗୋଟିଏ ଦାବିପତ୍ର ବିଧାୟକଙ୍କ ଜରିଏ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା। ରାଇଜେ ଶୀତଲହରୀ ଜାରି ରହିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 4 ଭିତରେ ରାତିରେ ତାପମାତ୍ରା 2-4 ତ କମିକରି ଶୀତ ବଢ଼ିପାରେ। ଆଇବା 24 ଭିତରେ ରାଜ୍ୟର ବଡ଼ଭାଗି ଜାଗାନ କୁହୁଡ଼ି ହେବା। ଘନା କୁହୁଡ଼ିକେ ନେଇକରି ବଲାଙ୍ଗୀର, ବୌଦ୍ଧ ସହିତ 10 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛେ। ପ୍ରଶାସନ ଆଉ ଜନତାଙ୍କର ଭିତରେ ଥିବା ବ୍ୟବଧାନ ଦୂର କରିବା ଲାଗି ସରକାର ପ୍ରତିଶ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। 15 ଶିବିରଥି ହୋଇଛେ 12,709 ଅଧିକ ଅଭିଯୋଗର ସମାଧାନ। ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଅର୍ଥନୈତିକ କରିଡର ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କଲେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ଡେବ୍ରିଗଡ଼ ଅଭୟାରଣ୍ୟକେ ଖୁବ୍ ଜଲ୍ଦି ଅଣାଯିବା, 2 ବାଘ ଆଉ ପୁରୀ ଶ୍ରୀନହର ଚାଲିଛେ ଗଜପତି ମହାରାଜ ଦିବ୍ୟସିଂ ଦେବଙ୍କର ପୁଷ୍ୟାଭିଷେକ ନୀତି। ଖଡ଼ିଆଲର 19 ରାଜା ହେଲେ ଦେବଦେବ ସିଂହଦେଓ। ଆଜିର ଆଞ୍ଚଳିକ ଖବର ନ ଶେଷ ହେଲା। ଜୁହାର।